କାର୍ତ୍ତିକରେ ଶ୍ରୀକ୍ଷେତ୍ର ଯାଇଛି, ଯିଏ କାର୍ତ୍ତିକରେ ହବିଷ ଖାଇଛି, ଯିଏ କାର୍ତ୍ତିକରେ ଶ୍ରୀକ୍ଷେତ୍ର ଯାଇଛି, ଯିଏ ପାହାଡ଼ ଯାଇ ବୁଡ଼ ଦେଇଛି, ତା ଜୀବନ ପୁଣ୍ୟମୟ ହେଇଯାଇଛି, ତା ଜୀବନ ପୁଣ୍ୟମୟ ହେଇଯାଇଛି, ଯିଏ କାର୍ତ୍ତିକରେ ହବିଷ ଖାଇଛି, ଯିଏ କାର୍ତ୍ତିକରେ ଶ୍ରୀକ୍ଷେତ୍ର ଯାଇଛି। କାର୍ତ୍ତିକ ମାସରେ କାର୍ତ୍ତିକ ପୁରାଣ ପଢ଼ିଛି, ଯିଏ ଥରେ ବୁଝିଛି, ଯିଏ ବରଷ ଯାକର ପୁଣ୍ୟ ଫଳ ସତେ ଗୋଟିଏ ମାସରେ ପାଇଛି ସିଏ, ଯିଏ ପଟେ ଜାଳିଛି, ତା ଜୀବନ ଆଲୋକିତ ହେଇଯାଇଛି, ତା ଜୀବନ ଆଲୋକିତ ହେଇଯାଇଛି, ଯିଏ କାର୍ତ୍ତିକରେ ହବିଷ ଖାଇଛି, ଯିଏ କାର୍ତ୍ତିକରେ ଶ୍ରୀକ୍ଷେତ୍ର ଯାଇଛି। ଯିଏ କାର୍ତ୍ତିକରେ ହବିଷ ଖାଇଛି, ଯିଏ କାର୍ତ୍ତିକରେ ଶ୍ରୀ।